आकाशवाणी संवाद पढ़ुछंती आदित्य नारायण दास। मुख्य संवाद, साउदी अरब गस्तरे जाए आसंता मंगलवार दिन जेदाहारे पहुंचे प्रधानमंत्री। आमेरिका उपराष्ट्रपति नूआदिल्ली में पहुंचे आसंता काली। भूटान भारत मध्यरे वाणिज्य और अर्थनैतिक सहयोग को सुगम करने को एकाधिक पदक्षेप ग्रहण करा जाउछि बोली वैदेशिक मंत्रालय सूचना। जम्मू काश्मीर रामबन जिले भूस्खलन प्रभावित 100 अधिक लोकों करागला उद्धार। एवं चंडीगढ़ में अनुषित आईपीएल प्रथम मैच रे रॉयल चैलेंजर्स बेंगलुरु 7 विकेट रे विजयी। द्वितीय मैच रे आउ किछि समय परे मुंबई इंडियंस और चेन्नई सुपर किंग्स मध्यरे हेबो मुकाबला। विस्तृत संवाद, प्रधानमंत्री नरेन्द्र मोदी आसंता मंगलवार दिन जेदाहारे पहुंचार कार्यसूची रही। विगत 4 दशंधि मध्यरे कौनसी भारतीय नेतांकर एहा प्रथम साउदी अरब वाणिज्यिक गस्त बोली सूचना मिली। एही गस्त भारत साउदी संपर्क को अर्थनैतिक प्रतिरक्षा और सांस्कृतिक दिगरे व्यापक रणनीतिक भागीदारी में परिणत कर गुरुत्वारोप कर। उभय देश मध्यरे सुदृढ़ और बहुमुखी अर्थनैतिक भागीदारी रही आसी। दुई देश मध्यरे शताब्दी पुरातन संपर्क रणनीतिक भागीदारी द्वारा सुदृढ़ हेबो बोली आशा करा जाउछि। साउदी अरब भारतर पंचम बृहत्तम वाणिज्य सहयोगी होता बेले भारत साउदी अरबर द्वितीय बृहत्तम वाणिज्य सहयोगी भाव उभा होईछि। 2023-24 आर्थिक वर्ष रे साउदी अरबरु भारत 31.42 बिलियन अमेरिकी डॉलर आमदानी करछि। अपरपक्ष रे साउदी अरब को 11.56 बिलियन अमेरिकी डॉलर पहुंचेबा सहित द्विपाक्षिक वाणिज्य कारबार वृद्धि पाइछि। भारतरु प्रमुख भावे इंजीनियरिंग उत्पाद, चाउल, पेट्रोलियम, रसायनजात उत्पादन, बयन, खाद्य उत्पादन और सेरामिक टाइल्स आदि रप्तानी करा जाउछि। सेहिपरि अशोधित तैल, एलपीजी, सार, रसायन और प्लास्टिक उत्पाद आदि भारत सेठारु आमदानी करुछि। दुई देश मध्यरे पुंजीनिवेश सुदृढ़ हेबार आशा करा जाउछि। आमेरिकार उपराष्ट्रपति जेडी भान्स 4-दिनिया गस्तरे भारत आसी आसंताकाली सकाळे नूआदिल्ली में पहुंचे। श्री भान्स को सह तांको परिवार एवं आमेरिका प्रशासनर एक उच्च प्रतिनिधि मंडली भारत गस्तरे आसुछंती। उपराष्ट्रपति भावे दायित्व ग्रहण कलापरे श्री भान्स को प्रथम भारत गस्त। श्री भान्स आसंताकाली प्रधानमंत्री नरेन्द्र मोदी सह साक्षात आलोचना करिबे। एही गस्त अवसरें उपराष्ट्रपति श्री भान्स एवं तांको सह आसीथिबा प्रतिनिधिमंडली नूआदिल्ली में विभिन्न कार्यक्रम में जोगदेबा सह जयपुर एवं आग्रा गस्तर जीवार कार्यसूची रही। ए संपर्क में अधिक सूचना देछंती आम संवाददाता।
अमेरिका के उपराष्ट्रपति जेम्स डेविड वेंस की भारत यात्रा दोनों पक्षों को द्विपक्षीय संबंधों में प्रगति की समीक्षा करने का अवसर प्रदान करेगी। इस यात्रा के दौरान इस वर्ष 13 फरवरी को प्रधानमंत्री नरेंद्र मोदी की अमेरिका यात्रा के दौरान जारी भारत अमेरिका संयुक्त वक्तव्य के कार्यान्वयन की भी समीक्षा की जाएगी। दोनों पक्ष आपसी हितों के क्षेत्रीय और वैश्विक घटनाक्रमों पर भी विचारों का आदान प्रदान करेंगे। भारत और अमेरिका के बीच व्यापक वैश्विक रणनीतिक साझेदारी है जो साझा लोकतांत्रिक मूल्यों, कई मुद्दों पर हितों के अभिसरण और दोनों देशों के लोगों के बीच जीवन संपर्कों द्वारा संचालित है। दोनों पक्षों के नेताओं के बीच नियमित संवाद बढ़ते द्विपक्षीय संबंधों का एक महत्वपूर्ण अंग है। अनुपम मिश्र, आकाशवाणी समाचार, दिल्ली।
वैदेशिक व्यापार मंत्रालय कहिछि श्री भान्सकर एही गस्त द्विपाक्षिक संपर्कर अग्रगति एवं विभिन्न द्विपाक्षिक कार्यक्रमर कार्यकारिता नै समीक्षा करबाकु सुयोग प्रदान करिब। गत फेब्रुआरी 13 तारिखरे प्रधानमंत्री नरेन्द्र मोदीको अमेरिका गस्त अवसरें पारस्परिक स्वार्थ सम्बलित विभिन्न आंचलिक एवं वैश्विक प्रसंग उपरे उभय देश मध्यरे आलोचना होइथला। भूटानर राजा जिग्मे खेसर नामग्याल वांगचुक आजि आसाम गस्त करि जोगीघोपास्थित आभ्यंतरण जलपथ टर्मिनाल आईडब्ल्यूटी और मल्टीमोडाल लॉजिस्टिक पार्क एमएमएलपी परिदर्शन करिछंति। वैदेशिक व्यापार मंत्रालय कहिछि वाणिज्य वृद्धि तथा आंचलिक विकास को वृद्धि करबा उपरे आईडब्ल्यूटी एवं एमएमएलपी प्रमुख संयोगीकरण प्रकल्प अटे। वैदेशिक व्यापार मंत्रालय सूचना अनुजाई यह पड़ोशी प्रथम नीतिर एक अंश भाव लोकमानों मध्य संपर्क वृद्धि करने सहित भूटान सहित वाणिज्य और अर्थनैतिक सहयोग को सुगम करने अनेक पदक्षेप ग्रहण करा। जोगीघोपाठारे ଆଇଡବ୍ଲ୍ୟୁଟି ଚଳିତ ମାସ ଫେବୃୟାରୀ ମାସରେ ଉଦ୍ଘାଟିତ ହୋଇଥିଲା। ଏହାଦ୍ୱାରା ଅର୍ଥନୈତିକ ବିକାଶ ସହିତ ଏହି ଅଞ୍ଚଳରେ ସଂଯୋଗ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଅଟେ। ଆସାମରେ ଗତକାଲି ପହଞ୍ଚିବା ପରେ ଭୁଟାନ ରାଜାଙ୍କୁ ରାଜ୍ୟର ଜନସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଜୟନ୍ତ ମଲାବରୁଆ ସ୍ୱାଗତ କରିଥିଲେ। ସୂଚନାଯୋଗ୍ୟ ଚଳିତ ମାସ ପ୍ରଥମାର୍ଦ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଙ୍କକ୍ରେ ଅନୁଷ୍ଠିତ ଷଷ୍ଠ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀ ଅବସରରେ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ଟପ୍କେଙ୍କୁ ସାକ୍ଷାତ କରି ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ। କେନ୍ଦ୍ର କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ବିଭାଗ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଯୁବ ପ୍ରଶାସନିକ ଅଧିକାରୀମାନଙ୍କୁ ସଚ୍ଚୋଟତା, ଉତ୍ତରଦାୟିତ୍ୱ ଏବଂ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। 2023 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରି ଡକ୍ଟର ସିଂହ ଭାରତର ପ୍ରଶାସନିକ ପରିବର୍ତ୍ତନ ଏବଂ ବିକଶିତ ଭାରତ 2047 ଦୂରଦୃଷ୍ଟି ଉପରେ ଆଲୋକପାତ କରିଛନ୍ତି। ଭାରତୀୟ ପ୍ରଶାସନିକ ସେବା ଇତିହାସରେ ମହିଳାଙ୍କ ସର୍ବବୃହତ୍ ପ୍ରତିନିଧିତ୍ୱକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ, ଯେଉଁଥିରେ 180 ଜଣ ଅଧିକାରୀଙ୍କ ମଧ୍ୟରେ 41% ଅର୍ଥାତ୍ 74 ଜଣ ମହିଳା ସାମିଲ ଅଛନ୍ତି। ଡକ୍ଟର ସିଂହ କହିଛନ୍ତି ଏହି ରେକର୍ଡ ସଂଖ୍ୟକ ପ୍ରତିନିଧିତ୍ୱ ସମାବେଶୀ ଓ ପ୍ରଗତିଶୀଳ ଶାସନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅତୁଟ ସମର୍ଥନ ରହିଛି। ନୂତନ ଭାବେ ନିଯୁକ୍ତି ପାଇଥିବା ଏହି ଯୁବ ପ୍ରଶାସନିକ ଅଧିକାରୀଙ୍କୁ ଦେଶର 46 ବିଭିନ୍ନ ମନ୍ତ୍ରଣାଳୟରେ 8 ସପ୍ତାହ ପାଇଁ ପ୍ରଶିକ୍ଷାର୍ଥୀ ଭାବେ ନିୟୋଜିତ କରାଯିବ। ଏହି ବ୍ୟାଚ୍ର ଅଧିକାରୀମାନଙ୍କ ପାଖରେ ନୂତନ ଭାରତର ଆକାଂକ୍ଷାକୁ ସାକାର କରିବା ପାଇଁ ସମସ୍ତ ପ୍ରକାର ପ୍ରତିଭା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସହରରେ ବୃଦ୍ଧି ପାଉଥିବା ଜଳସଙ୍କଟର ମୁକାବିଲା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆଜି ବୁରାରୀର ନିରଙ୍କରୀ ପଡ଼ିଆରୁ 1000 ଜିପିଏସ୍ ସକ୍ଷମ ପାଣି ଟ୍ୟାଙ୍କରକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ୟାଙ୍କରଗୁଡ଼ିକୁ ସମଗ୍ର ସହରରେ ନିୟୋଜିତ କରାଯିବ, ବିଶେଷକରି ଯେଉଁ ଅଞ୍ଚଳରେ ତୀବ୍ର ଜଳ ଅଭାବ ସହିତ ପାଇପ୍ ଯୋଗେ ଜଳ ଯୋଗାଣ ସମ୍ଭବ ନୁହେଁ ସେହି ଅଞ୍ଚଳରେ ଏହିସବୁ ଟ୍ୟାଙ୍କରକୁ ନିୟୋଜିତ କରାଯିବ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦିଲ୍ଲୀ ସରକାର ସ୍ୱଚ୍ଛ ଭାବେ କାର୍ଯ୍ୟ କରୁଛି। ସେ କହିଛନ୍ତି ଦିଲ୍ଲୀର ପ୍ରତ୍ୟେକ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ସହିତ ସଠିକ୍ ପରିମଳ ବ୍ୟବସ୍ଥା ଯୋଗାଇ ଦେବାକୁ ତାଙ୍କ ସରକାର ପ୍ରାଥମିକତା ଦେଉଛନ୍ତି। ଏଥିନିମନ୍ତେ ବଜେଟ୍ରେ 9,000 କୋଟି ପ୍ରାବଧାନ କରାଯାଇଛି ବୋଲି ସେ କହିଛନ୍ତି। ଦିଲ୍ଲୀ ସରକାରଙ୍କର ଜଳମନ୍ତ୍ରୀ ପରବେଶ ବର୍ମା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମସ୍ତଙ୍କ ପାଇଁ ଜଳ ଲକ୍ଷ୍ୟକୁ ସାକାର କରିବା ଉଦ୍ଦେଶ୍ୟରେ ସରକାର ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛନ୍ତି। ଦିଲ୍ଲୀ ସରକାର ସହରକୁ ଜଳ ସଙ୍କଟରୁ ମୁକ୍ତ କରିବା ପାଇଁ ଯାହା ଆବଶ୍ୟକ ତାହା କରିବେ ବୋଲି ସେ କହିଛନ୍ତି। ସହରର ଜଳବଣ୍ଟନ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ଜଳ ବିଭାଗର ବ୍ୟାପକ ରଣନୀତିର ଅଂଶବିଶେଷ ହେଉଛି ଏହି ପଦକ୍ଷେପ। ଏଥିରେ ଜଳ ଚୋରି, ଅପଚୟ ଏବଂ ଅନିୟମିତ ବଣ୍ଟନ ଉପରେ କଡ଼ା ନଜର ମଧ୍ୟ ରଖାଯିବ। ଜାମ୍ମୁ କାଶ୍ମୀରର ରାମବନ ଜିଲ୍ଲାର ସେରିବାଗାନରେ ଲଗାଣ ବର୍ଷା ଓ ଭୂସ୍ଖଳନ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେଠାରେ ଉଦ୍ଧାରକାରୀମାନେ ପ୍ରାୟ 100 ଉର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି। ଏଥିରେ 2 ଶିଶୁ ଓ ଜଣେ ବୃଦ୍ଧଙ୍କ ସମେତ 3 ପ୍ରାଣହାନୀ ଘଟିଛି। ଗତକାଲି ରାତିରେ ସେହି ଅଞ୍ଚଳରେ ପ୍ରବଳ କୁଆପଥର ଝଡ଼ ଏବଂ ବାଦଲଫଟା ବର୍ଷା ଯୋଗୁଁ ଯାନବାହନ ଚଳାଚଳ ବ୍ୟାହତ ହେବା ସହ ସାଧାରଣ ଜୀବନଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ରାମବନ ଅଞ୍ଚଳରେ ହଠାତ୍ ବନ୍ୟା ଆସିବା ଯୋଗୁଁ ବହୁ ସମ୍ପତ୍ତି ନଷ୍ଟ ହେବା ସହ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଜାମ୍ମୁ କାଶ୍ମୀରରେ ଐତିହାସିକ ମୋଗଲ ରୋଡ୍, ରାଜୌରୀ ଓ ପୁଞ୍ଚର ଯୁଗ୍ମ ସୀମା ଜିଲ୍ଲାକୁ କାଶ୍ମୀର ଉପତ୍ୟକାର ସୋପିଆନ୍ ଜିଲ୍ଲା ସହିତ ସଂଯୋଗ କରୁଥିବା ବିକଳ୍ପ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପାଇଁ ପୁଣି ଥରେ ଖୋଲାଯାଇଛି। ଆମ ଜାମ୍ମୁ ସମ୍ଭାଦଦାତା କହିଛନ୍ତି ସଦ୍ୟ ତୁଷାରପାତ ଯୋଗୁଁ ଗୋଟିଏ ଦିନ ବନ୍ଦ ରହିବା ପରେ କେବଳ ପୁଞ୍ଚରୁ ସୋପିଆନ୍ ଅଭିମୁଖେ ଯାଉଥିବା ହାଲୁକା ମୋଟରଯାନ ପାଇଁ ରାଜପଥ ଖୋଲାଯାଇଥିଲା। ଅବଶ୍ୟ ଜାମ୍ମୁ ଶ୍ରୀନଗର 44 ଜାତୀୟ ରାଜପଥ, ଶ୍ରୀନଗର ସୋନମାର୍ଗ ଗୁମ୍ରି ଏସ୍ଏସ୍ଜି ରୋଡ୍ ଏବଂ ସିନ୍ଥାନ୍ ରୋଡ୍ ପ୍ରତିକୂଳ ପାଗ ଯୋଗୁଁ ସଡ଼କ ପରିବହନ ବନ୍ଦ ରହିଛି। ପରବର୍ତ୍ତୀ ସୂଚନା ମିଳିବା ପର୍ଯ୍ୟନ୍ତ ଏହି ମାର୍ଗରେ ଯାତ୍ରା ନ କରିବାକୁ ଅଧିକାରୀମାନେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଚଣ୍ଡିଗଡ଼ର ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଅନୁଷ୍ଠିତ ଆଇପିଏଲ୍ କ୍ରିକେଟ୍ର ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍କୁ 7 ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ଜାରି ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସାଉଦି ଆରବ ଗସ୍ତରେ ଯାଇ ଆସନ୍ତା ମଙ୍ଗଳବାର ଦିନ ଜେଦାହରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଆମେରିକା ଉପରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବେ ଆସନ୍ତାକାଲି ଏବଂ ଜାମ୍ମୁ କାଶ୍ମୀରର ରାମବନ ଜିଲ୍ଲାରେ ଭୂସ୍ଖଳନରେ ପ୍ରଭାବିତ 100 ଅଧିକ ଲୋକଙ୍କୁ କରାଗଲା ଉଦ୍ଧାର। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।